ନମସ୍କାର, ମୁଁ ଜଣେ ଚାଷୀ ହଲିକଟ ବ୍ଲକରୁ କହୁଛି। ମୁଁ ଚାଷୀମାନଙ୍କ ବିଷୟରେ କହିବାକୁ ଚାହେଁ। ସେମାନେ 10 ଧରଣ ବିଲ ଧାନ ଫସଲ 1 ବର୍ଷର ଆୟ 40,000 ଟଙ୍କା, ଟ୍ରାକ୍ଟର ଭଡ଼ା 2,000 ଟଙ୍କା, ବିହନ ଧାନ 2,000 ଟଙ୍କା, ପିଡ଼ିଆ ପାଣି 3,000 ଟଙ୍କା, ମୂଲିଆ 14,000 ଟଙ୍କା, ଶଗଡ଼ ଭଡ଼ା 2,000 ଟଙ୍କା, ଅମଳ ହେବ 1,500 ଟଙ୍କା, ପାଣି ପମ୍ପ 1,000 ଟଙ୍କା, ତା'ର 40,000ରୁ 25,000 ଟଙ୍କା ମାଇନସ୍ କଲେ 15,000 ଟଙ୍କା। ଯଦି ଗୋଟେ ପିଲା ବାହାରକୁ ଯିବ, ମଣିଷକୁ ମାସକୁ ଅତି କମରେ 7,000 ଟଙ୍କା ଇନକମ୍ କରିବ, 1 ବର୍ଷରେ ବା 12 ମାସରେ 7,000 × 12 ଫିଜିକାଲ ଟୁ 84,000 ଟଙ୍କା। ସେଥିରେ ଖର୍ଚ୍ଚ 12 ମାସରେ 12,000 ଟଙ୍କା ଗଲେ ମଧ୍ୟ 82,000 ଟଙ୍କା ବଞ୍ଚିବ। ସେଥିପାଇଁ ବିଲ ଦଶରେ କିଛି ଲାଭ ନାହିଁ। ତାପରେ କେଉଁ ବର୍ଷ ପୋଡ଼ି ଫସଲ ସବୁ ନଷ୍ଟ ହେଇଯାଉଛି, ତ କେଉଁ ବର୍ଷ ବନ୍ୟାରେ ଫସଲ ଭାସିଯାଉଛି। ଦେଶରେ ମେରୁଦଣ୍ଡ ହେଉଛି ଚାଷୀ। ଚାଷୀ ଯଦି ଚାଷ ଛାଡ଼ିଦେବେ ତାହେଲେ ମୋଟେ ହାତ କାହାରିକୁ ମିଳିବନି। ଚାଷୀ ଲୋକ ପ୍ରାୟ ଗରିବ, ସେମାନଙ୍କ ପିଲାମାନେ ପାଠ ପଢିପାରନ୍ତିନି କି କୌଣସି ଚାକିରି ପାଇଁ ଉପଯୋଗ ହେଇପାରନ୍ତିନି। ସରକାର ଯଦି ଚାଷୀମାନଙ୍କ ପାଇଁ କିଛି ଗୋଟେ ପଦକ୍ଷେପ ନେଲେ ଭଲ ହୁଅନ୍ତା। ଥ୍ୟାଙ୍କ୍ସ।